श्रीमद्भागवतम् दशमस्कन्ध चतुर्दशाध्यायः आदिवैतरतरं भावम् आदिवैतरतरं भावम् यस्तु अन्याम् उपजीवते
અમે કઈ ગોવર્ધન મેળા શ્રવણ કરું છે, તો એ 24 આરંભ કરી 37 અધ્યાય પર્યંત, એ 40 અધ્યાય પર્યંત એ ભગવાન પર ગોવર્ધન મેળાની વર્ણના કરાયું છે. એ 7 વર્ષનો મેળા, તેનો એ જો 7 દિન ધરી મેળા થઈ ગયેલા, એ મેળાને સુ રહીશ. તેણુ ભગવાન ચાહુલે એ ગોવર્ધનધારી લીળા ગોવર્ધનધારી કરી પરિણામ કરે, ત્યાં પણ ગોવર્ધનધારી કહુનથી. કિંતુ આજર એ જો કાર્યક્રમ હોય ગોવર્ધન ધારણ કરી, તા પરઠુ તાકુ ગોવર્ધનધારી બોલી કહે. એ ભગવાનકર જે વિભિન્ન પ્રકાર નામ રહી, એ તાંકર કાર્ય અનુસાર નામ, ଏହିଭଳି ଭାବରେ କାର୍ଯ୍ୟ କରୁଥିଲେ ଦାମୋଦର ମା ତାଙ୍କୁ ବାନ୍ଧି ଦେଇଥିଲେ, ସେଥିପାଇଁ ତାଙ୍କ ନାମ ହେଲା ଦାମୋଦର. ଭଗବାନ ଗିରି ଗୋବର୍ଦ୍ଧନକୁ ଧାରଣ କଲେ, ତେଣୁ ତାଙ୍କ ନାମ ହେଲା ଗୋବର୍ଦ୍ଧନଧାରୀ. ଏହିଭଳି ଭାବରେ ଭଗବାନଙ୍କର ଅନେକ ନାମ, ଅନେକ ରୂପ, ଅନେକ ଗୁଣ, ଅନେକ ଲୀଳା ରହିଛି. ତେଣୁ ଭଗବାନ ଏ ଯେଉଁ ଇନ୍ଦ୍ରଜ୍ଞକୁ ବନ୍ଦ କରିବା ପାଇଁ ବିଭିନ୍ନ ଜ୍ୟୋତି ପ୍ରଦର୍ଶନ କରୁଛନ୍ତି, ତେଣୁ ସେଥିରେ ଆଜିର ଏହି ଶ୍ଳୋକରେ କହୁଛନ୍ତି ଯେ ଆଜି ଦେଇକ ତରଙ୍ଗ ଭାବ, ଆମର ଯେଉଁଟା ଆବଶ୍ୟକତା ରହିଛି, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର 4 ବର୍ଣ୍ଣରେ ସମାଜରେ ବ୍ୟକ୍ତିମାନଙ୍କୁ 4 ବର୍ଣ୍ଣରେ ବିଭାଗ କରାଯାଇଛି. ବର୍ତ୍ତମାନ ଯୁଗରେ ଏଇ ବର୍ଣ୍ଣାଶ୍ରମ ଧର୍ମରେ ଲୋପ ହେଇଯାଇଛି କହିଲେ ଚଳେ, କିନ୍ତୁ ସେ ସମୟରେ ବର୍ଣ୍ଣାଶ୍ରମ ଧର୍ମ ଠିକ ଭାବରେ ପାଳନ କରାଯାଉଥିଲା. ତେଣୁ ଧର୍ମ କହିଲେ ଲୋକମାନେ ବୁଝୁଥିଲେ ଏଇ ଧର୍ମ ଯେଉଁ ରହିଛି, ଗାଁର ଯେଉଁ ଧର୍ମ ରହିଛି, ବ୍ରାହ୍ମଣର ଧର୍ମ ରହିଛି, କ୍ଷତ୍ରିୟର ଧର୍ମ ରହିଛି, ବୈଶ୍ୟର ଧର୍ମ ରହିଛି, ଶୂଦ୍ରର ଧର୍ମ ରହିଛି, ସେହିଭଳି ଭାବରେ ଆଶ୍ରମ ଧର୍ମ ସବୁ ରହିଛି. ତେଣୁ ଭଗବାନ ଏଠି କହୁଛନ୍ତି କିଏ ଯେଉଁ ଧର୍ମରେ ଥାଆନ୍ତୁ ନା କାହିଁକି, କିଏ ବ୍ରହ୍ମଚାରୀ ଥାଆନ୍ତୁ ବା କିଏ ବ୍ରାହ୍ମଣ ଥାଉ ବା ଯେକୌଣସି ବର୍ଣ୍ଣ ବା ଆଶ୍ରମ ଥାଆନ୍ତୁ ନା କାହିଁକି, ତାଙ୍କର ଆଜି ପିଏମ୍ ତାଙ୍କର ସବୁ କେମିତି ସେମାନେ ଧର୍ମ ପାଳନ କରିବେ, ତାଙ୍କର ଜୀବିକା ନିର୍ବାହ କରିବେ, ତା ପାଇଁ ସବୁ ବ୍ୟବସ୍ଥା କରାଯାଇଛି, କିଏ କେଉଁ ଭାବରେ କାର୍ଯ୍ୟ କରିବେ. ତେଣୁ ବ୍ରାହ୍ମଣ ଭକ୍ତି କର୍ମ ସବୁ ରହିଛି, ଯଜନ ଯାଗନ ବ୍ରାହ୍ମଣ କର୍ମ ଷଟକର୍ମ ନିର୍ଗୁଣ ବିପ୍ରବ ବିପ୍ରବ କରାଯାଉଛି. ତେଣୁ ଏହିଭଳି ଭାବରେ ଏହାର ଯେଉଁ ରହିଛି ଧର୍ମ ରହିଛି, ସେ ଅନୁସାରେ ଯଦି ସେମାନେ କାର୍ଯ୍ୟ କରିବେ, ତାଙ୍କର ଜୀବିକା ନିର୍ବାହ ହୋଇଯିବ. ଆଜି ଜୀବିକା ନିର୍ବାହ ପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି. ଏକ ଯେଉଁ କହିଯାଇଛି ଭଗବାନ କାହା ଯାହାର ଯାହା ଆବଶ୍ୟକ ସବୁ ପୂରଣ କରିଦେଇଛନ୍ତି. ନିତ୍ୟ ନିତ୍ୟା ଚେତନ ଚେତନ ନା ଏକ ବହୁନା ଯୋଗାତି କାମନା, ଭଗବାନ ସମସ୍ତଙ୍କର କାମନା ପୂରଣ କରିଛନ୍ତି. ଭଗବାନ ନିତ୍ୟ, ଆମେ ମଧ୍ୟ ନିତ୍ୟ, କିନ୍ତୁ ଭଗବାନଙ୍କୁ ଏକ ବଚନରେ କୁହାଯାଉଛି ସେ ହେଉଛି ନିତ୍ୟ, ଆମେ ତାଙ୍କର ଅଂଶ ଏବଂ ବହୁ ଆମେ ରହିଛେ, ବହୁ ପ୍ରକାର ଜୀବ, ବହୁ ଅନନ୍ତ ଅନନ୍ତାୟ କରୁଛନ୍ତି. ଜୀବ ହେଉଛନ୍ତି ଅନନ୍ତ, ଗଣି ହେବ ନାହିଁ, ଏତିକି ଜୀବ, ଏତିକି ସଂଖ୍ୟକ ଜୀବ ଅଛନ୍ତି, କିନ୍ତୁ ସମସ୍ତେ ନିତ୍ୟ, ସେମାନେ ସବୁବେଳେ ସବୁବେଳେ ପାଇଁ ରହିଛନ୍ତି. ଭଗବାନ ଯେଉଁଭଳି ସବୁବେଳେ ପାଇଁ ରହିଛନ୍ତି, ସେଇଭଳି ଭାବରେ ତାଙ୍କର ଅଂଶ ହିସାବରେ ଆମେ ମଧ୍ୟ ସବୁବେଳେ ପାଇଁ ରହିଛେ. ନିତ୍ୟ ନିତ୍ୟାନ ଚେତନ ଚେତନ ନା ଭଗବାନ ଚେତନଶୀଳ, ତେଣୁ ଆମେ ମଧ୍ୟ ଭଗବାନଙ୍କର ଅଂଶ ହିସାବରେ ଆମେ ମଧ୍ୟ ଚେତନଶୀଳ. କିନ୍ତୁ ଭଗବାନଙ୍କୁ ଏକ ବଚନରେ କୁହାଯାଉଛି, ଆମମାନଙ୍କୁ ବହୁ ବଚନରେ କୁହାଯାଉଛି, ଇଏ ହେଉଛି କଥା. ନିତ୍ୟ ନିତ୍ୟାନା ଚେତନ ଚେତନ ନା, ତାହେଲେ ଏଥିରୁ ଟିକେ ବୁଝିବେ, ସେମାନେ ବୁଝିବେ ତାଙ୍କର ଭଗବାନ ଆଉ ଆମ ଭିତରେ କୌଣସି ତଫାତ୍ ନାହିଁ. ସେଥିପାଇଁ ଏ ତଫାତ୍ ଦର୍ଶନ କରାଯାଇଛି, ଦର୍ଶାଇ ଦିଆଯାଇଛି ଯେ ଭଗବାନ ଆଉ ଆମ ଭିତରେ ମୁଖ୍ୟ ତଫାତ୍ ହେଉଛି ଏକ ବହୁନା ଯଦି ଯଦିଓ ଭଗବାନ ଏ, କିନ୍ତୁ ଏଇ ଜୀବମାନେ ଅନନ୍ତ କୋଟି ଜୀବ ରହିଛନ୍ତି, କିନ୍ତୁ ସମସ୍ତଙ୍କର ଯାହାର ଯାହା କାମନା ରହିଛି ଭଗବାନ ସେ ପୂରଣ କରିଛନ୍ତି। ତେଣୁ ବିଭିନ୍ନ ବର୍ଣ୍ଣାଶ୍ରମ ମାଧ୍ୟମରେ ତାଙ୍କର ସବୁ ଧର୍ମକୁ ନିର୍ଦ୍ଧାରିତ କରାଯାଇଛି। ସେ ସେହି ଅନୁସାରେ ସେହି ଧର୍ମ ଅନୁସାରେ କାର୍ଯ୍ୟ କଲେ ତାଙ୍କର ଆବଶ୍ୟକ ସେ ପ୍ରାପ୍ତ ହେବେ। ତେଣୁ ଏଠି କହୁଛନ୍ତି ଆଦିତ୍ୟମ ଏକତର ଭାବ, ଆମର ଯାହାର ଯେଉଁଟାକ ଉପଯୋଗୀ କାର୍ଯ୍ୟ ରହିଛି ସେ ସେହି କାର୍ଯ୍ୟ କରିବେ। ବ୍ରାହ୍ମଣ କାର୍ଯ୍ୟ ଯଜନ କରିବ, ଯାଜନ କରିବ, ପୂଜା କରିବ, ଅନ୍ୟମାନଙ୍କୁ ପୂଜା ଶିଖେଇବେ, ନିଜେ ଅଧ୍ୟୟନ କରିବେ, ଅନ୍ୟମାନଙ୍କୁ ପାଠ ପଢ଼େଇବେ, ଦାନ ଗ୍ରହଣ କରିବେ ଏବଂ ଦାନ ମଧ୍ୟ ପ୍ରଦାନ କରିବେ। ଏସବୁ ବ୍ରାହ୍ମଣ କର୍ମ। ତେଣୁ ବ୍ରାହ୍ମଣର କର୍ମ ଯେଉଁ ରହିଛି ସେ ଅନ୍ୟର ପାଇଁ କର୍ମ କରିବ। କ୍ଷତ୍ରିୟର କର୍ମ ରହିଛି ଶୌର୍ଯ୍ୟ, ତେଜ, ବୃଦ୍ଧି, ଦାକ୍ଷ, ଯୁଦ୍ଧ, ଜାତୀୟ ପରାୟଣ, ଦାନ, ଈଶ୍ୱର ଭାବ ସହ କ୍ଷତ୍ର କର୍ମ ସ୍ୱଭାବ କ୍ଷତ୍ରିୟର କର୍ମ। ଶୌର୍ଯ୍ୟ ତାର ରହିଛି ବୀରତା ରହିଛି, ତେଜ ରହିଛି ତାର ଶକ୍ତି ରହିଛି, ବୃଦ୍ଧି ବା ସେ ସବୁ ସହିପାରିବେ ବୃଦ୍ଧି, ସେ ବହୁତ ଦକ୍ଷ ସବୁ କାର୍ଯ୍ୟରେ ସେ ଦକ୍ଷ ଏବଂ ବିଶେଷ କ୍ଷେତ୍ରର ବିଶେଷ କାର୍ଯ୍ୟ ହେଉଛି ବା ବିଶେଷ ଗୁଣ ହେଉଛି ଯୁଦ୍ଧ ଜାତି ପଳାୟନ, ଯୁଦ୍ଧରେ ସେ ପଳାୟନ କରିବେ ନାହିଁ। ଆଜିକାଲି ଯେଉଁ ପ୍ରକାର ମହାରାଜ କୁହନ୍ତି, ଆଜିକାଲି ଯେଉଁ ଯିଏ ରାଜା ହେଉଛନ୍ତି ବା ଯିଏ ସମ୍ରାଟ ହେଉଛନ୍ତି ବା ଯେଉଁମାନେ ଦେଶର ମୁଖ୍ୟ ଶାସକ ହେଉଛନ୍ତି ସେମାନଙ୍କର କ୍ଷେତ୍ରୀୟ ସ୍ପିରିଟ୍ ନାହିଁ, କ୍ଷେତ୍ରୀୟ ଗୁଣ ନାହିଁ। କ୍ଷେତ୍ରୀୟ ଯିଏ ରାଜା ସେ ଯୁଦ୍ଧର ସାମ୍ନାରେ ରହିବେ, ଇଏ ହେଉଛି ଯୁଦ୍ଧର ନୀତି। ଯୁଦ୍ଧରେ ହେଉଛି ପଳାୟନ କରିବେ ନାହିଁ, ଯୁଦ୍ଧରେ ପ୍ରଭୁତିତାରେ ଭଗବାନ କହିଲେ ଅର୍ଜୁନ ଅଥବା ପ୍ରାସ୍ତ ସ୍ୱର୍ଗମ ଜିତୁଆ ବା ମୁଖ୍ୟ ମହିଳା ତସ୍ମା ଉଦ୍ଦିଷ୍ଟ କୌନ୍ଦ୍ରିୟ। ଅର୍ଜୁନ ଯୁଦ୍ଧ କରିବା ପାଇଁ ମଙ୍ଗୁନଥିଲେ, ତାଙ୍କର ଭୟ ନଥିଲା, କିନ୍ତୁ ସେ ଚାହୁଁଥିଲେ ଯେ ଆମେ ଏଇ ଯୁଦ୍ଧ କରିବା, ଆଦ୍ୱାରା ଆମେ ପାପ ଆଚରଣ କରିବା, ଏମାନେ ଆମର ବନ୍ଧୁବାନ୍ଧବ, ଏମାନଙ୍କୁ ହତ୍ୟା କଲେ ତାଙ୍କର ସ୍ତ୍ରୀମାନେ ବିଧବା ହୋଇଯିବେ, ସ୍ତ୍ରୀମାନେ ବିଧବା ହେଲେ ସମାଜରେ ବିଶୃଙ୍ଖଳା ସୃଷ୍ଟି ହେବ, ବର୍ଣ୍ଣସଙ୍କର ଯାହା ଦେବେ ବିଶୃଙ୍ଖଳା ସୃଷ୍ଟି କରିବେ, ସ୍ତ୍ରୀମାନେ ଅପବିତ୍ର ହୋଇଯିବେ। ଏଇଭଳି ଭାବେ ବିଭିନ୍ନ ପ୍ରକାର ଯେଉଁ ରହିଛି ତା'ର ଯୁଦ୍ଧର ପରିଣାମ ଏସବୁ ସେ କହୁଥିଲେ। ଯୁଦ୍ଧ କରିବା ପାଇଁ ସେ ଭୟ କରୁନଥିଲେ, କିନ୍ତୁ ଭଗବାନ କହିଲେ ତୁମର କୌଣସି ପରିସ୍ଥିତିରେ ଯୁଦ୍ଧ କରିବା ପାଇଁ କୌଣସି ନା ସୋଚିତ ମହାରାଜୀ, କୌଣସି ପରିସ୍ଥିତିରେ ତୁମକୁ ସୂଚନାର ଆବଶ୍ୟକତା ନାହିଁ। ତୁମେ ଯଦି ଯୁଦ୍ଧ କରିବ, ଯୁଦ୍ଧରେ ଯଦି ଜିତିଯିବ, ଯଦି ମୃତ୍ୟୁବରଣ କରିବ, ଯୁଦ୍ଧରେ ତ ପଳାୟନ ପ୍ରଶ୍ନ ନାହିଁ। ଯୁଦ୍ଧରେ ଦୁଇଟି ବିକଳ୍ପ ରହିଛି, ଗୋଟିଏ ହେଉଛି ମୃତ୍ୟୁ ନହେଲେ ବିଜୟ, ଆଉ ତୃତୀୟ ବିକଳ୍ପ ନାହିଁ। ତେଣୁ ହତବା ପ୍ରାସ୍ତ ସ୍ୱର୍ଗ, ଯଦି ତୁମେ ଯୁଦ୍ଧରେ ମୃତ୍ୟୁବରଣ କଲ ତାହେଲେ ସ୍ୱର୍ଗକୁ ଯିବ, ଅସୁବିଧା କ'ଣ? ସ୍ୱର୍ଗକୁ ଯିବା ପାଇଁ ବେଦରେ ଅନେକ ପ୍ରକାର କର୍ମକାଣ୍ଡ ବ୍ୟବସ୍ଥା ସବୁ ରହିଛି, ଯଜ୍ଞର ବ୍ୟବସ୍ଥା ସବୁ ରହିଛି। ଯେଉଁ କର୍ମକାଣ୍ଡ ବ୍ୟବସ୍ଥା କରିକିରି ମଧ୍ୟ, ଯେଉଁ ଯଜ୍ଞ କରିକିରି ମଧ୍ୟ ଲୋକମାନେ ଯାଇପାରୁନାହାନ୍ତି ସ୍ୱର୍ଗକୁ। ଭାଗବତ ନବସ୍କନ୍ଦ ବର୍ଣ୍ଣନା କରାଯାଇଛି, ଯେତେବେଳେ ନାଭା ଏଇ ସୂର୍ଯ୍ୟ ବଂଶରେ ଆସୁଛନ୍ତି, ନାଭା ଦେବସ୍ୱାମୀଙ୍କର ପୁତ୍ର ସବୁ ରହିଛନ୍ତି, ତାଙ୍କର ଯେଉଁ ଦଶ ପୁତ୍ର ରହିଛନ୍ତି, ଯେଉଁ ନାଭାଗ ଥିଲେ, ନଭଙ୍କ ପୁତ୍ର ନାଭାଗ, ନାଭାଗ ଯେତେବେଳେ ବ୍ରହ୍ମଚାରୀ ଥିଲେ, ଗୁରୁକୁଳରେ ରହୁଥିଲେ, ତାଙ୍କର ଭାଇମାନେ ସେସବୁ ତାଙ୍କର ଯେଉଁ ପିତାଙ୍କର ସମ୍ପତ୍ତିକୁ ଭାଗ ଭାଗ କରିଦେଲେ ତାଙ୍କ ଭାଇମାନଙ୍କ ମଧ୍ୟରେ, ନାଭାଗ ପାଇଁ କିଛି ରହିଲା ନାହିଁ। ତେଣୁ ନାଭାଗ ଯେତେବେଳେ ଆସିଲେ ଦେଖିଲେ ତାଙ୍କ ପାଇଁ କିଛି ନାହିଁ, ଜଣ ସମ୍ପତ୍ତି କିଛି ତାଙ୍କର ନାହିଁ। ତେଣୁ ସେ ତାଙ୍କ ଭାଇମାନଙ୍କୁ ପଚାରିଲେ ଯେ ମୋର କ'ଣ, ମୋର ଭାଗ କ'ଣ? ନା ତୁମର ଭାଗ ହେଉଛି ତୁମ ପିତା, ତୁମ ପିତାଙ୍କ ପ୍ରତି କ'ଣ ପାଇଁ? ତେଣୁ ନାଭାଗ ଆସିଲେ ତାଙ୍କ ପିତାଙ୍କ ପାଖକୁ, ନବମଙ୍କ ପାଖକୁ ଆସିଲେ, କହିଲେ ପିତା ଆପଣ ମୋ ଭାଗରେ ଅଛନ୍ତି, ମୋ ଭାଇମାନେ ସବୁ ନା ସେ ତୁମକୁ ସବୁ ଠକି ଦେଇଛନ୍ତି, ନାଭାଗ ତୁମକୁ ସେ ଠକି ଦେଇଛନ୍ତି। ତା ଠିକ୍ ଅଛି, ତୁମେ ବର୍ତ୍ତମାନ ଯାଅ, ଆନ୍ଧ୍ର ସେ ବ୍ରାହ୍ମଣମାନେ ଯେଉଁ ଯଜ୍ଞ କରୁଛନ୍ତି ଏଇ ସ୍ୱର୍ଗକୁ ଯିବା ପାଇଁ, ଆପଣମାନେ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ଭଗବାନଙ୍କ ଭଳି ଜାଗିର ପତ୍ନୀମାନଙ୍କୁ କୃପା କରିଛନ୍ତି, ଯାଜ୍ଞିକ ବ୍ରାହ୍ମଣ ମାନେ ସବୁ ବୁଝିବା ପାଇଁ ଚେଷ୍ଟା କରୁଥିଲେ। ସେମାନେ କଲେ କି ନାହିଁ ଭାଗବତରେ ବର୍ଣ୍ଣନା କରାଯାଇ ନାହିଁ, କିନ୍ତୁ ଭାଗବତରେ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ଏଇଭଳି ଭାବରେ ଆଦିବାସୀ ବ୍ରାହ୍ମଣ ଅନେକ ଜଣ ତେଣୁ ଆଦିବାସୀ ବ୍ରାହ୍ମଣ ମାନେ ଏଇ ବେଦର କର୍ମକାଣ୍ଡ ଧାରାରେ ଯେଉଁ ଯଜ୍ଞ ସବୁ ରହିଛି ସେ ଯଜ୍ଞ କରୁଛନ୍ତି ସବୁ ଦେବା ପାଇଁ, କିନ୍ତୁ ସେମାନେ କେତୋଟି ଶ୍ଳୋକକୁ ଠିକ୍ ଭାବରେ ଉଚ୍ଚାରଣ କରିପାରୁନାହାନ୍ତି, ଯେଉଁଥିପାଇଁ ସେ ସ୍ୱର୍ଗକୁ ଯାଇପାରୁନାହାନ୍ତି। ତମେ ଯାଅ ତାଙ୍କୁ କହିଦେବ, ସେ ଶ୍ଳୋକଟିକୁ ଠିକ୍ ଭାବରେ କହିଦେବ, କହିଦେଲେ ସେମାନେ ସ୍ୱର୍ଗକୁ ଯିବେ। ସ୍ୱର୍ଗକୁ ଗଲେ ସେମାନେ ଯେଉଁ ଯଜ୍ଞ ପାଇଁ ଯେଉଁ ସବୁ ଆୟୋଜନ କରିଛନ୍ତି, ସୁବର୍ଣ୍ଣର ସବୁ ବହୁତ ପଦାର୍ଥ ସବୁ ରହିଛି, ସେସବୁ ତୁମକୁ ସେ ଅର୍ପଣ କରିବେ, ତୁମେ ସେ ଅନୁସାରେ ତୁମର ଜୀବନ ଧାରଣ କରିବ। ତେଣୁ ନାଭାଗ ଆସିଲେ ତାଙ୍କ ପାଖକୁ, ତାଙ୍କୁ କହିଲେ ସେ ଯେଉଁ ଶ୍ଳୋକକୁ ଭୁଲ ଉଚ୍ଚାରଣ କରୁଛନ୍ତି, ଯେଉଁଥିପାଇଁ ସେ ଯାଇପାରୁନାହାନ୍ତି, ସେ ଶ୍ଳୋକକୁ ଠିକ୍ ଭାବରେ କହିଦେଲେ। ତେଣୁ ସେମାନେ ଠିକ୍ ଭାବରେ ଉଚ୍ଚାରଣ କରି ଯେଉଁ ସ୍ୱର୍ଗକୁ ଯାଉଛନ୍ତି, ତା ଯିବା ପୂର୍ବରୁ ସେସବୁ ଯାହା ସବୁ ରହିଥିଲା ଯଜ୍ଞର ସାମଗ୍ରୀ ସବୁ ରହିଥିଲା ତାଙ୍କୁ ପ୍ରଦାନ କଲେ। ସବୁ ସୁବର୍ଣ୍ଣରେ ନିର୍ମିତ ସବୁ କିଛି ଯଜ୍ଞ ପାଇଁ ସବୁ ସୁବର୍ଣ୍ଣର ଆବଶ୍ୟକତା ରହିଛି। ତେଣୁ ଇଏ ନାଭାରେ ଯେତେବେଳେ ସେସବୁ ପଦାର୍ଥକୁ ନେଇ ଆସୁଛନ୍ତି, ରଖୁଛନ୍ତି ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି, ସେହି ସମୟରେ ଜଣେ କଳା କୃଷି ଜଣେ ଆସି ପହଞ୍ଚେ। କଳା କୃଷି ଜଣେ ଆସି ପହଞ୍ଚି କହିଲେ କହିଲେ ଏସବୁ ଭାଗ ହେଉଛି ମୋର, ତମେ କାହିଁକି ନେଉଛ ନା? ଏ ଯେଉଁ ବ୍ରାହ୍ମଣମାନେ ବର୍ତ୍ତମାନ ଯାଉଛନ୍ତି ସ୍ୱର୍ଗକୁ, ଦେଖନ୍ତୁ ଯାଉଛନ୍ତି ସ୍ୱର୍ଗକୁ, ସେମାନେ ମଧ୍ୟ ପ୍ରଦାନ କରିଛନ୍ତି, ଆଉ କ'ଣ ଆପଣଙ୍କର ବି କହୁଛନ୍ତି ନା? ନା ତୁମେ ଯାଇ ପ୍ରଧାନ ତୁମ ପିତାଙ୍କୁ କି କ'ଣ କହିବୁ ପଚାରିଲେ, ତୁମେ ସେ ଗଲେ ପିତା କହିବୁ ପୁଣି ଗଲେ ପଚାରିଲେ ଏଭଳି ଭାବରେ ସେ ମୁଁ ଆପଣଙ୍କୁ କହିଲେ ଠିକ୍ ଭାବରେ ସେ ସ୍ୱର୍ଗ କହିଦେବେ, ସେମାନେ ସବୁ ଯାଉଛନ୍ତି ସ୍ୱର୍ଗକୁ ଗଲେ। ତେଣୁ ସେ ଯେଉଁ ଯଜ୍ଞ ସାମଗ୍ରୀ ସବୁ ଯାହା ଥିଲା ଅବଶିଷ୍ଟ ସେ ମୋତେ ପ୍ରଦାନ କରିଛନ୍ତି, କିନ୍ତୁ ଏହି ସମୟରେ ମୁଁ ତାକୁ ଆଣୁଥିଲି, ଜଣେ କଳା ପୁରୁଷ ଜଣେ ଆସି କହିଲେ ଯେ ଏସବୁ ମୋର ବୋଲି। ତେଣୁ ତାଙ୍କ ପିତା କହିଲେ ନବମ କହିଲେ, ତେଣୁ ପ୍ରକୃତରେ ଯଜ୍ଞର ଅବଶିଷ୍ଟ ଭାଗ ଯାହା ରହିଛି ସେ ସବୁ ଶିବଙ୍କର, କାରଣ ଶିବଜୀ ଯେତେବେଳେ ଯକ୍ଷଙ୍କ ସହିତ ତାଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା, ଶିବଜୀ କୌଣସି ଗଣ୍ଡଗୋଳ କରିନାହାନ୍ତି, ଶିବଜୀ ସେ ଦକ୍ଷ ଯଜ୍ଞରେ ଉପସ୍ଥିତ ଥିଲେ, କିନ୍ତୁ ଦକ୍ଷ ଯେତେବେଳେ ଆସିଲେ ଅନ୍ୟ ମନ୍ଦିର ସେମାନେ ଦେବତାମାନେ ତାଙ୍କୁ ପ୍ରଣାମ କଲେ, କିନ୍ତୁ ସେ ଆଉ ତାଙ୍କୁ ପ୍ରଣାମ କରିନାହାନ୍ତି, ଯେଉଁଥିପାଇଁ ସେ ତାଙ୍କ ଉପରେ ବହୁତ କ୍ରୋଧ ପ୍ରକାଶ କରି ତାଙ୍କୁ ଅଭିଶାପ ଦେଇଦେଲେ, ତେଣୁ ତୁମେ ଯଜ୍ଞର ଭାଗ ପ୍ରାପ୍ତ ହେବ ନାହିଁ ଏଇଭଳି ଭାବେ ଅଭିଶାପ ଦେଇଦେଇଥିଲେ। କିନ୍ତୁ ତାପରେ ଏସବୁ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭାଗବତରେ, ତାପରେ ସବୁ ବ୍ୟବସ୍ଥା ହେଲା, ଦକ୍ଷ ବହୁତ କ୍ଷମା ପ୍ରାର୍ଥନା କରୁଛନ୍ତି, ଦକ୍ଷଙ୍କର ଶିରଚ୍ଛେଦ ହୋଇଯାଇଥିଲା, କିନ୍ତୁ ଶିବଜୀଙ୍କର କୃପାରୁ ସେ ପୁଣି ଜୀବନ ପ୍ରାପ୍ତ ହେଲେ, ଗୋଟେ ଛାଗର ଶିବ ପ୍ରାପ୍ତ ହେଲେ, ଗୋଟେ ଛେଳିର ମୁଣ୍ଡରେ ସେ ଜୀବନ ଧାରଣ କଲେ, ତାପରେ ସେ ତାକୁ କ୍ଷମା ପ୍ରାର୍ଥନା କରିଛନ୍ତି। ତେଣୁ ତାପରେ ବ୍ରହ୍ମା କହିଲେ ଯେ ଠିକ୍ ଅଛି, ଦକ୍ଷ ଯେଉଁ ଅଭିଶାପ ଦେଇଦେଇଛନ୍ତି ଶିବଜୀ ଯଜ୍ଞର ଭାଗ ନ ପାଇଲେ ମଧ୍ୟ ଯଜ୍ଞର ଯେଉଁ ଅବଶିଷ୍ଟ ଭାଗ ରହିଛି ସେ ସବୁ ଶିବଜୀ ପାଇଲେ, ତେଣୁ ଏ ଶିବଜୀଙ୍କର ଯଜ୍ଞର ଅବଶିଷ୍ଟ ହେଉଛି ଶିବଜୀ ଚାଲିଛି ବ୍ୟକ୍ତିଜଙ୍କୁ ସେ ଶିବ ପକ୍ଷରେ ଆଉ କିଏ ନୁହନ୍ତି। ତେଣୁ ସେ ନାଭାଗ ଆସି ତାଙ୍କ ପାଖରେ କହିଲେ, ପ୍ରକୃତରେ ମୋର ପିତା କହିଲେ ଏସବୁ ପଦାର୍ଥ ହେଉଛି ଆପଣଙ୍କର, ତେଣୁ ଏଇଟା ଆପଣ ନିଅନ୍ତୁ। ତେଣୁ ଶିବଜୀ ତାଙ୍କୁ ବହୁତ ପ୍ରୀତ ହୋଇଗଲେ, ପ୍ରୀତ ହୋଇକି କରେ ଠିକ୍ ଅଛି, ଏ ଧନକୁ ମୁଁ ତୁମକୁ ପ୍ରଦାନ କରୁଛି ଏବଂ ଆ ସହିତ ମୁଁ ତୁମକୁ ଆତ୍ମଜ୍ଞାନ ମୁଁ ପ୍ରଦାନ କରୁଛି। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ସେହି ନାଭାଙ୍କର ପୁତ୍ର ହେଉଛନ୍ତି ଅମ୍ବରୀଶ ମହାରାଜ, ଭାଗବତ ନବମ ସ୍କନ୍ଧରେ ଚତୁର୍ଥ ଅଧ୍ୟାୟ ତାଙ୍କ ଲୀଳା ସବୁ ବର୍ଣ୍ଣନା କରାଯାଇ ଭଗବାନ ତାଙ୍କର ଅଧୀନ ହୋଇଯାଇଛନ୍ତି, ଅହମ୍ ଭକ୍ତ ପରାଧୀନ ବୋଲି କହିଛନ୍ତି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଏ ଯେଉଁ ସ୍ୱର୍ଗକୁ ଯିବା ଏତେ ସହଜ ନୁହଁ, ସମସ୍ତେ ଯେ ସ୍ୱର୍ଗକୁ ଯାଇଛନ୍ତି ପଳେଇଯିବେ ଯଜ୍ଞ କର୍ମରେ ତା ନୁହଁ, ସମସ୍ତେ ଯଜ୍ଞ ସ୍ୱର୍ଗକୁ ପ୍ରାପ୍ତ ହୋଇପାରନ୍ତେ ପାରିବେ ନାହିଁ। କର୍ମ ମିଶ୍ର ଭକ୍ତି, ଭଗବାନଙ୍କୁ ଭକ୍ତି କରୁଥିଲେ ଏହି ଯଜ୍ଞ ମାଧ୍ୟମରେ ସେମାନେ ସ୍ୱର୍ଗକୁ ଯାଇପାରିବେ, ନହେଲେ ଯାଇପାରିବେ ନାହିଁ। ମୋଭାଷା ମୋଘକର୍ମାଣ ମୋଘଜ୍ଞାନ ଦ୍ୱିତୀୟ ରାକ୍ଷସୀ ମାସୁରୀ ସେ ପ୍ରକୃତି ମହିମ ସୀତା ଭଗବତ ଗୀତା ନାମ ମଧ୍ୟ ସୀତା ଭଗବାନ କହିଛନ୍ତି। ଯଦି ଜଣେ ଭଗବାନଙ୍କର ଆଶ୍ରୟ ନେଇନାହାନ୍ତି ତାହେଲେ ତାଙ୍କର ସମସ୍ତ ଆଶା ବିଫଳ ହେବ। ମୋଘାଶା ମୋଘକର୍ମାଣ ଯେତେ ଯଜ୍ଞ କରନ୍ତୁ କିନ୍ତୁ ଭଗବାନଙ୍କ ସ୍ଥାନରେ ଯାଇନାହାନ୍ତି ମାନେ ସେ ସ୍ୱର୍ଗପ୍ରାପ୍ତ ହୋଇପାରିବେ ନାହିଁ। ମୋଘକର୍ମାଣ ମୋଘ ଜ୍ଞାନ ଜ୍ଞାନ ମାର୍ଗରେ ଯେଉଁମାନେ ଅଗ୍ରସର ହେଉଛନ୍ତି ସେମାନେ ଯଦି ଭଗବାନଙ୍କର ଭକ୍ତି ନ ପାରନ୍ତି ତାହେଲେ ସେମାନେ ମୁକ୍ତି ପ୍ରାପ୍ତ ହୋଇପାରିବେ ନାହିଁ। ମୋଘ ଜ୍ଞାନ ଦ୍ୱିତୀୟ ଦେଶ ତେଣୁ ଯେଉଁମାନେ ଭଗବାନଙ୍କର ଆଶ୍ରୟ ନେଇନାହାନ୍ତି ତାଙ୍କର ସବୁକିଛି ବୃଥା ହୋଇଯାଉ। ତେଣୁ ଏହିଭଳି ଭାବରେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ସମସ୍ତଙ୍କର କର୍ମ ସବୁ ରହିଛି। ଯାହାର ଯେଉଁ କର୍ମ ନିର୍ଦ୍ଦିଷ୍ଟ କରାଯାଇଛି ସେହି ଅନୁସାରେ ସେମାନେ କର୍ମ କରିବେ। ଯେ ରାଜା ଯିଏ ହେବେ ତାଙ୍କର କର୍ତ୍ତବ୍ୟ ହେଉଛି ପ୍ରଜା ଏହି ଅନୁସାରେ କାର୍ଯ୍ୟ କରିବେ। ଧର୍ମ ଧର୍ମନୀତି ଅନୁସାରେ ରାଜଶାସନ ଅର୍ଥ ହେଉଛି ପ୍ରଜା ତାଙ୍କର ବର୍ଣ୍ଣାଶ୍ରମ କର୍ମ ଅନୁସାରେ କାର୍ଯ୍ୟ କରିବେ। ଯିଏ ଯଦି ସେହି ଭାବରେ କାର୍ଯ୍ୟ ନ କରିଲେ ତାକୁ ରାଜାଙ୍କୁ ଦଣ୍ଡ ପ୍ରଦାନ କରିବେ, ଯେଉଁଠି ରାଜାଙ୍କ କର୍ତ୍ତବ୍ୟ। ତେଣୁ ଯଦି ଏହିଭଳି ଭାବରେ ଧର୍ମନୀତି ଚାଲିବ ଧର୍ମଶାସନ ଚାଲିବ ତାହେଲେ ରାଜ୍ୟରେ ସମସ୍ତେ ପ୍ରଜାମାନେ ଆନନ୍ଦ ରହିବେ। ଯେଭଳି ଭାବରେ ଯୁଧିଷ୍ଠ ମହାରାଜଙ୍କ ସମୟରେ ହୋଇଥିଲା ଭାଗବତ ପ୍ରଥମ ସଂଘ ଦଶମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। କାମଂ ବର୍ଷ ପର୍ଜନ୍ୟ ସର୍ବକାମ ଦୁଃଖାମୟୀ ସ୍ଥିତି ସୂକ୍ଷ୍ମ ପ୍ରଧାନ ଭାବ ବୟ ସୋଧି ସୁଖୀ ମୁଦା। ଯାହାର ଯେଭଳି ଭାବରେ ବର୍ଣ୍ଣରେ ରହିଛନ୍ତି ଯେ ଯେଉଁ ଆଶ୍ରମରେ ରହିଛନ୍ତି ଯଦି ଠିକ୍ ଭାବରେ ତାଙ୍କର ବର୍ଣ୍ଣାଶ୍ରମକୁ ପାଳନ କରିବେ ତାହେଲେ ରାଜ୍ୟରେ ସବୁ ପ୍ରକାର ଅଭିବୃଦ୍ଧି ରହିବ, ସବୁ ପ୍ରକାର ଉନ୍ନତି ରହିବ। କାମଂ ବର୍ଷ ପର୍ଜନ୍ୟ ଏଇ ଯେଉଁ ଇନ୍ଦ୍ର ଯେଉଁ ବର୍ଷା କରିବେ ଯଦି ଠିକ୍ ଭାବରେ ଧର୍ମନୀତି ଚାଲିବ ଧର୍ମନୀତି ଅନୁସାରେ ଶାସନ ଚାଲିବ ପ୍ରଜାମାନେ ଧର୍ମନୀତି ଅନୁସାରେ କାର୍ଯ୍ୟ କରିବେ ତାହେଲେ ଠିକ୍ ପ୍ରଜା ଉପଯୁକ୍ତ ଦୃଷ୍ଟି ହେବ। କାମଂ ବର୍ଷ ପର୍ଜନ୍ୟ ଏବଂ ବୃଷ୍ଟି ମାଧ୍ୟମରେ ଯେ ଖାଲି ଜଳ ଆମେ ପ୍ରାପ୍ତ ହେବା ତା ନୁହଁ, ସବୁକିଛି ଆମେ କାମ ଯାହାର ଯାହା କାମନା ଅଛି ସେଥିରେ ପୂରଣ କରିବେ। ଭଗବାନ ଏହିଭଳି ଭାବରେ ପୂରଣ କରୁଛନ୍ତି, କାମନା ପୂରଣ କରୁଛନ୍ତି। ଯେଉଁ ଖଣିଜ ପଦାର୍ଥ ସବୁ ଶାଗ ସବଜି ଇତ୍ୟାଦି ସବୁକିଛି ଏଇ ବୃଷ୍ଟି ମାଧ୍ୟମରେ ହୋଇପାରିବ। ତେଣୁ ଯୁଧିଷ୍ଠିର ମହାରାଜଙ୍କ ସମୟରେ ଯେହେତୁ ଧର୍ମନୀତି ଅନୁସାରେ ଶାସନ ଚାଲୁଥିଲା, ପ୍ରଜାମାନେ ମଧ୍ୟ ସେହି ଅନୁସାରେ ଧର୍ମନୀତି ଅନୁସାରେ କାର୍ଯ୍ୟ କରୁଥିଲେ। ଉପଜୀବ୍ୟମ ଆଜିବେ ଏକତରମ୍ ଯିଏ ଯେଉଁ ଯାହାର ଯେଉଁ ଧନ୍ଦା ନିର୍ଦ୍ଦିଷ୍ଟ କରାଯାଇଛି ସେ ଅନୁସାରେ ସେମାନେ କାର୍ଯ୍ୟ କରୁଥିଲେ। ତେଣୁ ରାଜ୍ୟରେ ସମସ୍ତେ ସମୃଦ୍ଧିରେ ରହିଥିଲେ। କାମ ସର୍ବକାମ ସୁଗାମ ପୃଥିବୀରେ ଖାଲି ଯେ ମନୁଷ୍ୟମାନେ ଅଛନ୍ତି ତା ନୁହଁ, 84 ଲକ୍ଷ ଟଙ୍କା ଯୁଗ ଅଛନ୍ତି, ମନୁଷ୍ୟମାନେ ମାତ୍ର 4 ଲକ୍ଷ ଟଙ୍କା ପ୍ରଭୁପଦ ମହାରାଜ କହନ୍ତି। ଅନ୍ୟ ଜୀବମାନଙ୍କର କିଛି ଖାଦ୍ୟ ସଙ୍କଟ ରହିଛି କି? 80 ଲକ୍ଷ ଯୁବ ଅଛନ୍ତି, କାହାର ଖାଦ୍ୟ ସଙ୍କଟ ନାହିଁ, କିନ୍ତୁ ମନୁଷ୍ୟର ଖାଦ୍ୟ ସଙ୍କଟ କାହିଁକି ଆସୁଛି ନା? ଏଇ ଉପଜୀବ୍ୟମ ଏକତରମ୍ ଯେଉଁ ଯାହାର ଯାହା ଧନ୍ଦା ରହିଛି ସେଟା ଯଦି ନ କରିବେ, ଶାସ୍ତ୍ର ଅନୁଭୂତ କଥା ଯଦି ଗ୍ରହଣ ନ କରିବେ ତାହେଲେ ବିଭିନ୍ନ ପ୍ରକାର ଅସୁବିଧା ଆସୁଛି। ତେଣୁ କାମଂ ବର୍ଷ ପର୍ଯ୍ୟନ୍ତ ସର୍ବକାମ ଦୁଃଖା ମହି ସ୍ଥିତି ସୂକ୍ଷ୍ମ ପ୍ରଧାନ ଭାବ ଗୋରକ୍ଷା ଯିଏ ରାଜା ହେବେ ତାଙ୍କ କର୍ତ୍ତବ୍ୟ ଗୋରକ୍ଷା କରିବେ। 30 ଲକ୍ଷ ପ୍ରକାର ପଶୁ ଅଛନ୍ତି, ଭଗବାନ ଅନ୍ୟ କୌଣସି ପଶୁକୁ ରକ୍ଷା କରିବା କଥା କହିନାହାନ୍ତି। ବିଶେଷ ଭାବେ ବୈଶ୍ୟର କର୍ମ ହେଉଛି ଗୋରକ୍ଷା, ଏ ଆଦିଜ୍ଞମ ଏକତର ବୈଶ୍ୟର କର୍ମ ହେଉଛି ସେ ଗୋରକ୍ଷା କରିବେ। ତେଣୁ କିନ୍ତୁ ଆଜିକାଲି ସରକାର ଯେଉଁ ରହିଛନ୍ତି ସେସବୁ ଗ୍ରହଣ କରୁନାହାନ୍ତି, ଧର୍ମନୀତି ଅନୁସାରେ ଶାସନ ହେଉଛି, ତେଣୁ ପ୍ରକାର ସବୁ ପ୍ରକାର ସମାଜରେ ବିଶୃଙ୍ଖଳା ସମାଜରେ ବିଭିନ୍ନ ପ୍ରକାର ଅସୁବିଧା ସବୁ ରହିଛି, ଗଣ୍ଡଗୋଳ ଫଣ୍ଡଗୋଳ ସବୁ ଜାଣିଛନ୍ତି। ତେଣୁ ଯୁଧିଷ୍ଠିର ମହାରାଜଙ୍କ ସମୟରେ ସେହିଭଳି ଭାବରେ ଯାହା ଯେଉଁ ରହିଛି କର୍ତ୍ତବ୍ୟ ରହିଛି ସେମାନେ ପାଳନ କରୁଥିଲେ। ତେଣୁ ଗାଭୀମାନେ ସୁରକ୍ଷିତ ରହିବେ, ଗୋ ବ୍ରାହ୍ମଣ ବ୍ରାହ୍ମଣମାନଙ୍କୁ ଏବଂ ଗାଭୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବ। ଏ ସମାଜରେ ଯେ ଦାୟିତ୍ୱ ରହିବେ, ଶାସକ ରହିବେ, ତାଙ୍କର କର୍ତ୍ତବ୍ୟ ହେଉଛି ଏଇଟା। ଗୋବ୍ରାହ୍ମଣ। ତେଣୁ ଯେହେତୁ ଯୁଧିଷ୍ଠିର ମହାରାଜ ସମୟରେ ସବୁ କିଛି ଠିକ ଭାବରେ ଚାଲିଥିଲା, ତେଣୁ ସେ ସମୟରେ କୟସୋଦି ସୋଦି ମୁଦା, ଗାଧୀମାନେ ସୁରକ୍ଷିତ ଥିବାରୁ ସେମାନେ ଆନନ୍ଦ ରହିଥିଲେ। ଆମର ଯେଉଁ ନିୟୁ ବୃନ୍ଦାବନ ସବୁ ଧାମ ସବୁ ରହିଛି ଇସ୍କନର, ସେଥି ମଧ୍ୟ ସେହିଭଳି ଭାବରେ ଗାଧୀମାନଙ୍କୁ ସୁରକ୍ଷା ଦିଆଯାଉଛି, ଯେଉଁଥିପାଇଁ ସେମାନେ ବହୁତ ଆନନ୍ଦ ରହିଛନ୍ତି। ସେଥିପାଇଁ ସେମାନେ ବହୁତ ପ୍ରଚୁର କ୍ଷୀର ଦେଉଛନ୍ତି। ତେଣୁ କୟସ୍ୱରି ସତୀ ମୁଦା ଚିକିତ୍ସା ପ୍ରଦାନ ଗାହବ, ବୃଷ୍ଟି ନହେଲେ କିଛି ଚିନ୍ତା ନଥିଲା, ଭୂମି ସବୁ ଚିକିତ୍ସୁ ହୋଇଯାଉଥିଲା, ପଦ୍ମାର୍ଥ ହୋଇଯାଉଥିଲା, ଆର୍ଦ୍ର ହୋଇଯାଉଥିଲା, ଜଳ ପାଣି ଓଦା ହୋଇଯାଉଥିଲା। କେବଳ ଗାଧୀମାନଙ୍କର କ'ଣ କ୍ଷୀରରେ ଏତେ ଗାଧୀମାନେ ଆନନ୍ଦ ଥିଲେ। ଚିକିତ୍ସା ପ୍ରଧାନ ଗାହବ, ବ୍ରଜ କହିଲେ ଭୂମି ସବୁ ଗାଧୀମାନଙ୍କର କ୍ଷୀରରେ ଓଦା ହୋଇଯାଉଥିଲା। ଆମେ ଚିନ୍ତା କରିପାରିବା ନାହିଁ, ଯୁଧିଷ୍ଠିର ମହାରାଜଙ୍କର ଅର୍ଥନୀତି ବର୍ଣ୍ଣନା କରାଯାଉ। ତେଣୁ ଯାହାର ଯେଉଁ ରହିଛି କର୍ତ୍ତବ୍ୟ ରହିଛି ସେସବୁ ସେହି ଅନୁସାରେ ଯଦି କାର୍ଯ୍ୟ କରିବେ ତାହେଲେ ସେ ଅନ୍ୟର କର୍ତ୍ତବ୍ୟ କରିବା ଆବଶ୍ୟକତା ନାହିଁ। ଭଗବତ ଗୀତା ଭଗବାନ କହିଲେ ତୃତୀୟ ଅଧ୍ୟାୟରେ ଯେ ଯେଉଁ ଅନ୍ୟ ଧର୍ମ ଯେଉଁ ରହିଛି କ'ଣ ସେଇଟା ଯେଉଁ କହିଥିଲେ ଯେ ନିଜ ଧର୍ମକୁ ଛାଡ଼ି ଅନ୍ୟ ଧର୍ମ ଯେଉଁ ସ୍ୱଭାବ ପରଧର୍ମ ସ୍ୱଧର୍ମେ ନିଧନ ସେଇଆ ପରଧର୍ମ ବାହାରି ସେ କଥା କୁହାଯାଉଛି। ସ୍ୱଧର୍ମ ଆମର ଧର୍ମ ରହିଛି, ଯେଉଁ ଧର୍ମ କରିବା କଥା ଆମେ ନା ନା ଏଇଟା କରିବାନି ଆମେ ଅନ୍ୟ କିଛି କରିବା ତାହେଲେ ସେଟା ଭୟ ଭଗବାନ କଥା କହୁଛନ୍ତି। ସେଥିପାଇଁ ଅର୍ଜୁନ ପଚାରିଲେ ପ୍ରଭୁ କାହିଁକି ଜଣେ ସ୍ୱଧର୍ମ ଛାଡ଼ି ଅନ୍ୟ ଧର୍ମ କରୁଛି, କାରଣ କ'ଣ? ଆଚ୍ଛା କେ ଛାଡ଼ନ୍ତି। ତେଣୁ ଏଇ ଯେଉଁ ରହିଲି ଆଜି ଯାଇ ଏକତନ ଭାବ ଯସ୍ତୁ ଅନ୍ୟ ଉପରିଗତି, ଆମର ନିଜର ଯେଉଁ ରହିଛି କର୍ତ୍ତବ୍ୟ ରହିଛି ସେଇଟାକୁ ନ କରିକି ଅନ୍ୟର କର୍ତ୍ତବ୍ୟ ଅନ୍ୟମାନଙ୍କର ଯେଉଁ କର୍ତ୍ତବ୍ୟ ନିର୍ଦ୍ଦିଷ୍ଟ ରହିଛି ସେଇଟା କରିବା, ଯସ୍ତୁ ଅନ୍ୟ ଉପରିଗତି ବା ନସ୍ମା ବିନ୍ଦତେ କ୍ଷମ, ତାହେଲେ ତାଙ୍କର ମଙ୍ଗଳ ହୋଇପାରିବ ନାହିଁ। କ୍ଷମ କହିଲେ ମଙ୍ଗଳ, କ୍ଷମ ପ୍ରକୃତରେ କେମିତି ଜଣେ ମଙ୍ଗଳ ଭଗବାନ ତାଙ୍କୁ ବ୍ୟବସ୍ଥା କରିଛନ୍ତି କିଭଳି ଜଣେ ମଙ୍ଗଳ ଆନନ୍ଦ ରହିପାରିବେ ସେଥିପାଇଁ ସେ ବ୍ୟବସ୍ଥା କରାଯାଇଛି। ଭଗବତ ଗୀତାରେ ଭଗବାନ କହିଛନ୍ତି ସେଟା ଯେ ଯେଉଁ ରହିଛନ୍ତି ସେମାନେ ଯେଉଁ ଯାହାର ଦେବତାମାନଙ୍କର କର୍ତ୍ତବ୍ୟ ରହିଛି, ଅନ୍ୟମାନଙ୍କ ସବୁ କର୍ତ୍ତବ୍ୟ ରହିଛି, ଏ ଅନୁସାରେ ପ୍ରଥମେ ସେ କଥା କୁହାଯାଉଛି ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଯେ ସହଜ ଜ୍ଞାନ ପ୍ରଜା ସୃଷ୍ଟିବା ପୁରଭାବ ପ୍ରଜାପତି ଅନନ୍ୟ ପ୍ରସାଦ ଶ୍ଲୋଭମ ଏସବୁ ସୃଷ୍ଟ କାମ ହଉ। ଏଇ ଯଜ୍ଞ ଯାହାର ଯେଉଁ ନିର୍ଦ୍ଦିଷ୍ଟ ରହିଛି କର୍ତ୍ତବ୍ୟ ସେଇ କର୍ତ୍ତବ୍ୟ ସେମାନେ କରିବେ। ପୃଥିବୀରେ ଆରମ୍ଭରେ ବହୁତ ଯେତେବେଳେ ଆରମ୍ଭ ହେଉଛି ସେସବୁରେ ଏସବୁ ବ୍ୟବସ୍ଥା କରାଯାଇଛି। ପୁରଭାରତ ପ୍ରଜାପତି ବ୍ରହ୍ମା ଏତା କହିଛନ୍ତି ଅନନ୍ୟ ପ୍ରସାଦ ଶ୍ଲୋଭମ ତୁମର ସମସ୍ତଙ୍କର ମଙ୍ଗଳ ହେବ, ଏଇଭଳି ଭାବରେ ଯାହାର ଯେଉଁ କର୍ତ୍ତବ୍ୟ ରହିଛି ସେ କର୍ତ୍ତବ୍ୟ ଅନୁସାରେ ଯଦି କର୍ମ କରିବେ ତାହେଲେ ସମସ୍ତେ ଆନନ୍ଦ ରହିବେ। ଅନନ୍ୟ ପ୍ରସାଦ ଶ୍ଲୋଭମ ଏସବୁ ସ୍ପୃଷ୍ଟ କାମ ହେଉ, କାମ ତ ପୃଥିବୀରେ ରହିଛି, ଯେତେ ଲୋକ ରହିବେ ସମସ୍ତଙ୍କୁ ସେ କାମ ପୂରଣ କାମନା ପୂରଣ କରିବେ, ବ୍ୟବସ୍ଥା କରିଛନ୍ତି ସେ ବ୍ୟବସ୍ଥା କରିଛନ୍ତି। ତେଣୁ ଆମର ଯେଉଁ ମଙ୍ଗଳକର ଟଙ୍କା, ଏଇ ଯେଉଁ ମଙ୍ଗଳକର ଟଙ୍କା ଯେ ଆମେ ପ୍ରାପ୍ତ ହେବା ନାହିଁ, ଯାରା ଆର୍ଯ୍ୟ ସତୀ ଯଥା ଅସତୀ ଯଥା ଯାରା ନାରୀ ଯାରା ସ୍ତ୍ରୀ ଲୋକ ଯେଉଁ ତାର ସ୍ୱାମୀଙ୍କର ଆଶ୍ରୟ ନ ନେଇ ଅନ୍ୟ ଜଣେ ଉପପତିର ଆଶ୍ରୟ ଯଦି ନେବ ତାହେଲେ ତାର ମଙ୍ଗଳ ହୋଇପାରିବ କି? ନରେ ମଙ୍ଗଳା ଯଦି ଆଜି ଏଇଟା ଠିକ୍ ନୁହଁ, ଯାରା ଯାରା ନାରୀ ଅସତୀ ଯଥା ସତୀ ନାରୀ ଅସତୀ ନାରୀ ଦୁଇ ପ୍ରକାର ରହିଛି। ଯେଉଁ ସତୀ ନାରୀ ଯିଏ ସେ ତାଙ୍କର ସ୍ୱାମୀଙ୍କର ଅନୁସରଣରେ ରହିବେ, ଅନୁସରଣ କରିବେ, ସ୍ୱାମୀଙ୍କର ଅଧୀନରେ ରହିବେ ସେ। କିନ୍ତୁ ଯେଉଁମାନେ ଅସତୀ ସେମାନେ ସ୍ୱାମୀଙ୍କୁ ଗ୍ରହଣ କରିବେ ନାହିଁ, ସେମାନେ ସ୍ୱେଚ୍ଛାଚାରୀ ଭାବେ କାର୍ଯ୍ୟ କରିବେ। ଏ ଅସତୀ ଅସତୀ ସେ କେବେ ମଙ୍ଗଳ ପ୍ରାପ୍ତ ହୋଇପାରିବ ନାହିଁ, ଭଗବାନ ସେଟା କହୁଛନ୍ତି। ଯାରା ନାରୀ ଅସତୀ ଯଥା, ତେଣୁ ଏଇ ଯେଉଁ ଆମେ ସେହିଭଳି ଭାବରେ ଆମର ଯେଉଁ ପ୍ରତ୍ୟେକ ପ୍ରକୃତିର କ୍ଷମ ପ୍ରକୃତିର ମଙ୍ଗଳ ପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି। ଆମର ପ୍ରକୃତିର ମଙ୍ଗଳ କେଉଁଠି ହେବ, ମଙ୍ଗଳର ପନ୍ଥା ରହିଛି। ଭଗବାନ ହେଉଛନ୍ତି ମଙ୍ଗଳମୟ, ମଙ୍ଗଳମ ଭଗବାନ ବିଷ୍ଣୁ, ମଙ୍ଗଳମ ଗରୁଡ଼ଧ୍ୱଜ, ମଙ୍ଗଳମ କୁଣ୍ଡଳୀ କାର୍ଯ୍ୟ, ମଙ୍ଗଳମ ପୁରୁଷୋତ୍ତମ, ଭଗବାନ ହେଉଛନ୍ତି ମଙ୍ଗଳମୟ। କିନ୍ତୁ ସମସ୍ତଙ୍କର ସର୍ବେ ଭବତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଷ୍ଟ ଭାବରେ, ସମସ୍ତଙ୍କର ମଙ୍ଗଳ ପାଇଁ ଶାସ୍ତ୍ରରେ ବିଧାନ କରାଯାଇଛି, ଭଗବାନ ବ୍ୟବସ୍ଥା କରିଛନ୍ତି। ସର୍ବେ ସୁଖୀ ସର୍ବେ ଭବତୁ ସୁଖିନ, ସମସ୍ତେ ସୁଖୀରେ ରହିବେ। ସର୍ବେ ସନ୍ତୁ ନିରାମୟା, ନିରାମୟ କହିଲେ ନିରୋଗ, ନିରୋଗ ରହିପାରିବେ। ଭଗବଦ୍ଗୀତାରେ ସପ୍ତଦଶାଧ୍ୟାୟରେ ଭଗବାନ କହିଛନ୍ତି କ'ଣ ଖାଦ୍ୟ ଖାଇଲେ ତୁମେ ନିରୋଗ ରହିବ। ଆହାର ବିଷୟରେ କହୁଛନ୍ତି, ତିନି ପ୍ରକାର ଆହାର ବିଷୟରେ କହିଛନ୍ତି, ଆହାର ଅତି ସର୍ବସ୍ୱ ତ୍ରିବିଧା ଭଗବତି ପ୍ରିୟ, ଆୟୁ ସତ୍ଵ କଳା ଭୋଗ୍ୟ ସୁଖ ପ୍ରୀତି ବିବର୍ଦ୍ଧନା ଆହାର ସ୍ନିଗ୍ଧା, ଏ ହେଉଛି ଆହାର ସାତ୍ତ୍ୱିକ କ୍ରିୟା। ଆୟୁଷ ଆମର ସତ୍ଵ ବଳ ଏସବୁ ବଢ଼ିବ, ଆଉ ଆୟୁ ସତ୍ଵ ବଳ ଆରୋଗ୍ୟ ଆମେ ପ୍ରାପ୍ତ ହେବା, ଆମେ ସୁଖ ପ୍ରାପ୍ତ ହେବା, ପ୍ରୀତି ଆମର ବଢ଼ିବ, ଆହାର ଆୟୁ ସତ୍ଵ ବଳ ଆରୋଗ୍ୟ ସୁଖ ପ୍ରୀତି ବିବର୍ଦ୍ଧନା ସ୍ନିଗ୍ଧା ରସ୍ୟା ଆହାର, ଇଏ ହେଉଛି ସତର ଅଧ୍ୟାୟରେ କୁହାଯାଇଛି କେଉଁଭଳି ଭାବରେ ଖାଦ୍ୟ ଖାଇଲେ ଆମେ ନିରୋଗ ରହିପାରିବା। ରସ୍ୟା ସ୍ନିଗ୍ଧା ସ୍ଥିରା ବିଦ୍ୟା ଆହାର ସାତ୍ତ୍ୱିକ କ୍ରିୟା, ଏ ସାତ୍ତ୍ୱିକ ଖାଦ୍ୟ, ସାତ୍ତ୍ୱିକ ଗୁଣ ବ୍ୟକ୍ତିଗତ ଲକ୍ଷଣ ଏହିସବୁ ଖାଦ୍ୟ ରହିଛି। କିନ୍ତୁ ଯଦି ଆମେ ରାଜସିକ ବା ତାମସିକ ଖାଦ୍ୟ ଖାଇବା ତାହେଲେ ଦୁଃଖ ଶୋକ ଆମୟା ପ୍ରଦା, ଏ ରୋଗ ପ୍ରଦାନ କରିବ ଆମକୁ, ଏସବୁ ରହିଛି। ସର୍ବେ କୁହନ୍ତୁ ନିରାମୟା, କିଭଳି ଜଣେ ନିରୋଗ ରହିବ ତା ପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି, ଶାସ୍ତ୍ର ସବୁ ବ୍ୟବସ୍ଥା କରିଛନ୍ତି। ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ଯୁଗ ଦିବସ, ଯୋଗ ଦିବସ ଚାରିଆଡ଼େ ପାଳନ କରାଯାଉଛି ଅନ୍ତରାଷ୍ଟ୍ରୀୟ ଯୋଗ। ତେଣୁ ଏ ଯୋଗ ମାଧ୍ୟମରେ ଜଣେ ଚାହୁଁଛନ୍ତି ନିରୋଗରେ ରହିବା ପାଇଁ, ନିରୋଗ କେମିତି ରହିବେ ଯୋଗ। କିନ୍ତୁ ପ୍ରକୃତ ଯୋଗର ଉଦ୍ଦେଶ୍ୟ ଲୋକମାନେ ବୁଝୁନାହାନ୍ତି, ପ୍ରକୃତ ଯୋଗ କ'ଣ ସେଇଟା ବୁଝିପାରୁନାହାନ୍ତି ଯୋଗ। ସେମାନେ କହୁଛନ୍ତି ଯଦି କିଛି ଆସନ ପ୍ରାଣାୟାମ ଇତ୍ୟାଦି ହେଇଗଲା ତାହେଲେ ଯୋଗ ହେଇଗଲା, ଏଇଟା ପ୍ରକୃତ ଯୋଗର ଉଦ୍ଦେଶ୍ୟ ନୁହଁ। ଯୋଗର ଉଦ୍ଦେଶ୍ୟ ହେଉଛି କେମିତି ଜଣେ କ୍ଷମ, କେମିତି ଜଣେ ମଙ୍ଗଳ ପ୍ରାପ୍ତ ହେବ। ଭଗବାନ ସହିତ ଜଣେ ଯୁକ୍ତ ରହିଲି ମାନେ ସେ କେବେ ହେଲେ ତାର କ୍ଷମ ବା ମଙ୍ଗଳ ହୋଇପାରିବ ନାହିଁ। ଭଗବଦ୍ଗୀତା ଭଗବାନ କହିଛନ୍ତି ଦ୍ୱିତୀୟ ଅଧ୍ୟାୟରେ ଯୁକ୍ତାହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ ଯୁକ୍ତ ସ୍ୱପ୍ନା ଭଗବଦସ୍ୟ ଯୋଗ ଭଗବତୀ ଦୁଃଖ ନାସ୍ତି ନାସ୍ତି ବୁଦ୍ଧି ଅଯୁକ୍ତସ୍ୟ ନ ଚାହା ଯୁକ୍ତସ୍ୟ ଭାବନା ନ ଚାହା ଭଗବତ ଶାନ୍ତି ଅଶାନ୍ତସ୍ୟ ବିକଶିତ। ଭଗବାନ ଖାଲି କହିଦେଇଛି ସମସ୍ତେ ମଙ୍ଗଳରେ ଖାଲି ସେଠି କହିନା ବ୍ୟବସ୍ଥା କରିଛନ୍ତି ଆମେ କେମିତି ରହିପାରିବ, ଆମେ ଯୁକ୍ତ ହେବା ଭଗବାନ ସହିତ ଯୁକ୍ତ ହେବା, ଯୋଗ ଅର୍ଥ ଯୁକ୍ତ ହେବା ଭଗବାନ ସହିତ, ସବୁ ମାଧ୍ୟମରେ ଯୁକ୍ତ ହେବା, ଯୁକ୍ତ ଆହାର ଯେଉଁ ଖାଦ୍ୟ ଖାଇବା ଏହି ଖାଦ୍ୟ ମାଧ୍ୟମରେ ଭଗବାନ ସହିତ ଯୁକ୍ତ ହେବା, ଯୁକ୍ତ ଆହାର ଯେଉଁ ଖାଦ୍ୟ ଖାଇବା ସେ ଖାଦ୍ୟ ଭଗବାନଙ୍କୁ ଅର୍ପଣ କରି ଖାଦ୍ୟ ଖାଇବା ତାହେଲେ ଯୁକ୍ତ ଆହାର ହେଇଗଲା। ଯୁକ୍ତ ବିହାର ଯେକୌଣସି ଆମେ କାର୍ଯ୍ୟ କରୁଛେ ବା ଆମ ପାଇଁ ଯେଉଁ କାର୍ଯ୍ୟ ସବୁ କରାହେଉଛି ଶାସ୍ତ୍ର ବିଧି ଅନୁସାରେ ସେଟା କରିବା ତାହେଲେ ଆମେ ଭଗବାନ ସହିତ ଯୁକ୍ତ ହୋଇପାରିବା। ଯୁକ୍ତ ଚେଷ୍ଟା ଯେକୌଣସି ଅନ୍ୟ ଯେଉଁ ଚେଷ୍ଟା କରିବା ଯେ ତାଙ୍କର ରୋଜଗାର କରିବା ପାଇଁ ଚେଷ୍ଟା କରୁଛନ୍ତି ଯାହା କରୁଛନ୍ତି ସେ ମଧ୍ୟ ଶାସ୍ତ୍ର ବିଧି ଅନୁସାରେ ସେମାନେ ଚେଷ୍ଟା କରିବେ ଭଗବାନଙ୍କୁ ଗୁପ୍ତ ହେବେ। ତେଣୁ ଏହିଭଳି ଭାବରେ ନିଦ୍ରା ଇତ୍ୟାଦି ସବୁକିଛି ଗୁପ୍ତ ଯେତିକି ଆବଶ୍ୟକ ସେତିକି କରିବା, ତାହେଲେ ଇଏ ହେଉଛି ଯୋଗ। ଯୁକ୍ତ ଆହାର ବିହାରଶ ଯୁକ୍ତ ଚେଷ୍ଟ ସେ କର୍ମଶୁ ଯୁକ୍ତ ସ୍ୱପ୍ନ ଅବବଦ୍ଧ ଯୋଗ ଭଗତି, ଇଏ ହେଉଛି ଯୋଗ। ଯୋଗ ଯାହାଫଳରେ କି ଦୁଃଖ ତା'ର ଦୁଃଖ ନଷ୍ଟ ହେବ, ମଙ୍ଗଳ ପ୍ରାପ୍ତ ହେବ, ସୁଖ ପ୍ରାପ୍ତ ହେବ, କ୍ଷମ ପ୍ରାପ୍ତ ହେବ। କିନ୍ତୁ ଅନ୍ୟପକ୍ଷରେ ନାସ୍ତି ନାସ୍ତି ବୁଦ୍ଧି ଅଯୁକ୍ତସ୍ୟ, ଆମର ବୁଦ୍ଧିକୁ ଭଗବାନ ସହ ଯୁକ୍ତ କରିବା ନାହିଁ। ନାସ୍ତି ବୁଦ୍ଧି ଅଯୁକ୍ତସ୍ୟ ନଚା ଯୁକ୍ତସ୍ୟ ଭାବନା, ଆମର ଭାବନା ମଧ୍ୟ ଭଗବାନ ସହ ଯୁକ୍ତ କରିବା ନାହିଁ। ତେଣୁ ନଚା ଭାବତ ଶାନ୍ତି, ତେଣୁ ଏଇଭଳି ଭାବରେ ଯଦି ଆମେ ଯୁକ୍ତ ନ କରିବା ତାହେଲେ ଆମେ କେମିତି ଶାନ୍ତିପ୍ରାପ୍ତ ହେବା, ଆମେ ଶାନ୍ତିପ୍ରାପ୍ତ ହେଇପାରିବା ଅଶାନ୍ତ ହେବା। ତେଣୁ ଅଶାନ୍ତ ସେ ଦୁଃଖ ସୁଖ, ଯଦି ଅଶାନ୍ତ ରହିବେ ତାହେଲେ ତାଙ୍କର କେଉଁଠି ମଙ୍ଗଳ ହେବ, ତାଙ୍କର କେଉଁଠି ସୁଖ ହେବ। ତେଣୁ ଏଇ ଯେଉଁ କ୍ଷମ ପ୍ରକୃତରେ ମଙ୍ଗଳ କେଉଁଥିରେ ରହିଛି, ସେଇଟା ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇ ପ୍ରଶ୍ନଟି ପଚାରନ୍ତି, ପ୍ରକୃତରେ ଆମର କେଉଁଥିରେ କ୍ଷମ କେଉଁଥିରେ ମଙ୍ଗଳ ଅଛି। ଯେଉଁ ସାଧାରଣ ବ୍ୟକ୍ତିମାନେ ଏଇ ପ୍ରଶ୍ନ ପଚାରନ୍ତି ନାହିଁ, ଅର୍ଥାତ୍ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏହି ପ୍ରଶ୍ନଟି ପଚାରନ୍ତି। ସାଧାରଣ ବ୍ୟକ୍ତିମାନେ ସେମାନେ ତାଙ୍କ ଜୀବନରୁ ନଷ୍ଟ କରିଦିଅନ୍ତି, ପଶୁଭଳି ଜୀବନଯାପନ କରନ୍ତି। ଯେଉଁମାନଙ୍କର ଜିଜ୍ଞାସା ଉଦୟ ହୋଇଛି କେମିତି ଆମେ କ୍ଷମ ପ୍ରାପ୍ତ ହେବା, କେମିତି ଆମେ ମଙ୍ଗଳ ପ୍ରାପ୍ତ ହେବା, ତାହେଲେ ବୁଝିବାକୁ ପଡ଼ିବ ସେମାନେ ବହୁତ ଉନ୍ନତସ୍ତରକୁ ଆସିଛନ୍ତି। ଏହି ପ୍ରଶ୍ନଟି ସମସ୍ତଙ୍କର ହୁଏ ନାହିଁ, ମନୁଷ୍ୟାଣ ସଦସ୍ୟ କଶ୍ଚିତ ଜଗତ ଚିନ୍ତାଏ, ସେଥିପାଇଁ ଭଗବାନ କଥା କହୁଛନ୍ତି। ତେଣୁ ଭାଗବତ ନେତା ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ରାଜା ନିମି ଏ ପ୍ରଶ୍ନଟି ପଚାରିଛନ୍ତି, ନବଯୋଗେନ୍ଦ୍ରକୁ ପ୍ରଶ୍ନଟି ପଚାରିଛନ୍ତି। ନବଯୋଗେନ୍ଦ୍ର ଏମାନେ ହେଉଛନ୍ତି ଭଗବାନ ବିଶ୍ୱଦେବଙ୍କର ପୁତ୍ର, ଶହେ ପୁତ୍ର ଥିଲେ ତାଙ୍କର, ତାଦେହରୁ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଭରତ ମହାରାଜ, ଯାହାଙ୍କ ନାମ ଅନୁସାରେ ଆମର ଏ ଦେଶର ନାମ ହେଇଛି ଭାରତ, ଭାରତବର୍ଷ ହେଇଛି ତାଙ୍କ ନାମ ଅନୁସାରେ ଏ ଦେଶର ନାମ ହେଉଛି ଭାରତବର୍ଷ। ତେଣୁ ତାଙ୍କର ଆଉ ଯେଉଁ ନଅ ପୁତ୍ର ଥିଲେ ସେ ନଅ ପୁତ୍ର ନବଯୋଗେନ୍ଦ୍ର ହେଇଯାଇଛନ୍ତି, ନବଯୋଗେନ୍ଦ୍ର ଭଗବାନ ସହ ଯୁକ୍ତ ହେଇଛନ୍ତି। ଯୋଗ ଯେଉଁମାନେ ଅନ୍ତରାଷ୍ଟ୍ରୀୟ ମାନେ କ'ଣ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଆଜି ଯୋଗ ବିଷୟରେ ଯେଉଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଚାଲିଛି, ଅନ୍ତତଃ ପକ୍ଷେ ନବଯୋଗେନ୍ଦ୍ର ବିଷୟରେ ଯଦି ଆମେ ଚିନ୍ତା କରନ୍ତି ତାହେଲେ ତାଙ୍କର ଯୋଗ ପୂର୍ଣ୍ଣ ହେଇପାରନ୍ତା। ସେ ନବଯୋଗେନ୍ଦ୍ର ଯେତେବେଳେ ଆସି ପହଞ୍ଚନ୍ତି ରାଜା ନିମିଙ୍କ ପାଖରେ, ରାଜା ନିମି ସେ କଥା କହିଛନ୍ତି ତାଙ୍କୁ, ପ୍ରକୃତରେ ତାଙ୍କୁ କହୁଛନ୍ତି ଦୁର୍ଲଭ ମାନସ ଜନ୍ମ, ମନୁଷ୍ୟ ଜନ୍ମ ହେଉଛି ବହୁତ ଦୁର୍ଲଭ, ଏବଂ ଦେହିନାମ କ୍ଷଣ ମନ୍ଦିର, ମନୁଷ୍ୟ ଜନ୍ମ ହେଉଛି ବହୁତ ଦୁର୍ଲଭ କିନ୍ତୁ କ୍ଷଣ ମନ୍ଦିର କହିହେବନି କାହାର କେତେ ବର୍ଷ ଆୟୁଷ, କିନ୍ତୁ ତଥାପି ରାଜା ନିମିଙ୍କୁ ତତ୍ରାପି ଦୁର୍ଲଭ ମାନି, ଆଠାରୁ ଆହୁରି ଦୁର୍ଲଭ ହେଉଛି କ'ଣ ନା ବୈକୁଣ୍ଠ ପ୍ରିୟ ଦର୍ଶନ, ଭଗବାନଙ୍କର ଯେ ପ୍ରିୟ ତାଙ୍କର ଯଦି ଆମେ ଦର୍ଶନ କରିବା ତାହେଲେ ସେଇଟା ହେଉଛି ବହୁତ ଦୁର୍ଲଭ। ଏଇଟା ଯିଏ ଦୁର୍ଲଭତର ଲୋକେ ଜନ୍ମ ଯଦି ଦୃଷ୍ଟ ବହୁତ ଦୁର୍ଲଭ, ଜଣେ ବୈକୁଣ୍ଠ ପ୍ରିୟ ଜଣେ ଭଗବାନ ଭକ୍ତଙ୍କର ଦର୍ଶନ କରିବା ଇଏ ବହୁତ ଦୁର୍ଲଭ। ଭାଗ୍ୟବାନ ଯିବ ବ୍ରହ୍ମାଣ୍ଡ ଭୂମି କୁହନ୍ତୁ ଭାଗ୍ୟବାନ ଯିବ ଗୁରୁକୃଷ୍ଣ ପ୍ରସାଦ ଭକ୍ତା ଯିବ, ଯେଉଁମାନେ ପ୍ରକୃତରେ ଭାଗ୍ୟବାନ ସେମାନେ ଏଇ ଦର୍ଶନ ପ୍ରାପ୍ତ ହୁଅନ୍ତି। ତେଣୁ ଆଜି ରାଜା ନିମି ସେଇଟା ଅନୁଭବ କରୁଛନ୍ତି, ପ୍ରକୃତରେ ଆମେ ବହୁତ ଭାଗ୍ୟବାନ, ଯେଉଁଥିପାଇଁ ଆପଣଙ୍କ ଭଳି ନବଯୋଗେନ୍ଦ୍ରକୁ ଆମ ଦର୍ଶନ ହେଲା। ତେଣୁ ସେଇଟା ଆମେ ପ୍ରଶ୍ନ ପଚାରୁଛନ୍ତି, ପ୍ରଭୁ ଅଥବା ପୁଚ୍ଛାଣି ସଂସିଦ୍ଧି ନା, ଏଇଟା ସୁଖଦେବ ସ୍ୱାମୀ କହିଛନ୍ତି ପ୍ରଥମ ସଂଖ୍ୟା 19 ଅଧ୍ୟାୟରେ ସୁଖଦେବ ଯଦି ଦର୍ଶନ କଲେ ସେତେବେଳେ ପରୀକ୍ଷିତ ମହାରାଜ ଏହି ପ୍ରଶ୍ନଟି ପଚାରିଛନ୍ତି। ଜଣେ ସାଧୁଙ୍କ ପାଖକୁ ଗଲେ ଏହି ପ୍ରଶ୍ନ କରିବା କଥା, ପ୍ରକୃତିରେ ଆମର କେମିତି ମଙ୍ଗଳ ହେବ, ତେଣୁ ସେ କହୁଛନ୍ତି ଭାଗବତ ନେତା ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟରେ ରାଜା ନିମି କଥା କହିଛନ୍ତି ଯେ କେମିତି ଆମର ମଙ୍ଗଳ ହେବ। ଅତ ଆତ୍ୟନ୍ତିକ କ୍ଷମ, ଏଇ କ୍ଷମ କଥା କହୁଛ ସେଥିପାଇଁ କହିଲି, ଅତ ଆତ୍ୟନ୍ତିକ ସ
ଶ୍ରେଷ୍ଠ କ୍ଷମ କେଉଁଟା? ଶ୍ରେଷ୍ଠ ମଙ୍ଗଳକର କଥା କ'ଣ? ଆତ୍ୟନ୍ତିକ ଅତ ଆତ୍ୟନ୍ତିକ କ୍ଷମ ତୃଚ୍ଛାମତି ଭକ୍ତ ନେବା ଏ ଆମର ଏ ଦୁଷ୍ପାପ ସାଧୁ ବ୍ୟକ୍ତିମାନେ ମହାତ୍ମାମାନେ ମୁଁ ଆପଣଙ୍କୁ ପଚାରୁଛି ଅଥ ତୁଚ୍ଛାମି ସଂସ୍କୃତି କ'ଣ ଅଥ ଆତ୍ୟନ୍ତିକ କ୍ଷମ ପ୍ରକୃତ ମଙ୍ଗଳ ଆମର କେଉଁଥିରେ ଅଛି? ଅତ ଆତ୍ୟନ୍ତିକ କ୍ଷମ ତୁଚ୍ଛାମତି ଭକ୍ତ ନେବା ଆମେ ଆପଣଙ୍କୁ ପ୍ରଶ୍ନ ପଚାରୁଛେ ଏହି ପ୍ରଶ୍ନ ସଂସାରେ ସ୍ମିନ୍ କ୍ଷଣାର୍ଦ୍ଧ ସତ୍ସଙ୍ଗ ସେବତୀ ଲୁଣା ନବଜୀବନରେ ଆସିଛନ୍ତି ତାଙ୍କୁ ତାଙ୍କର ମଙ୍ଗଳ ବିଷୟରେ ପ୍ରଶ୍ନ ପଚରା ଯାଉ ନାହିଁ କାହିଁକି ନା ସେମିତି ତାଙ୍କର ସବୁ ମଙ୍ଗଳମୟ ସେମାନେ ନବଜୀବନରେ ତାଙ୍କର କୌଣସି ଅମଙ୍ଗଳ ନାହିଁ କାରଣ ଯେ ଭଗବାନଙ୍କ ସହ ଯୁକ୍ତ ହୋଇଛନ୍ତି ତାଙ୍କର କେଉଁଟା ମଙ୍ଗଳ ଆସିବ? ଅମଙ୍ଗଳ କେଉଁ ତାଙ୍କର ଆସିବ? ତାଙ୍କର ସବୁବେଳେ ମଙ୍ଗଳ ତେଣୁ ତାଙ୍କର ମଙ୍ଗଳ ଆବଶ୍ୟକ ନାହିଁ ପ୍ରଶ୍ନ ପଚାରିବାର। ତେଣୁ ଏଇ ଯେଉଁ ସତ୍ସଙ୍ଗ ଏ ଯେଉଁ ସାଧୁସଙ୍ଗ ଏ ହେଉଛି ବହୁତ ଦୁର୍ଲଭ। ଏଇଟା ବେଶୀ ସମୟ ନ ମିଳିପାରେ, କ୍ଷଣାର୍ଥ ଅଳ୍ପ ସମୟ ମଧ୍ୟ ମିଳିପାରେ, ସେତିକି ଯାଏ ନାହିଁ। ଯେତିକି ସମୟ ମିଳିବ ଆମେ ପ୍ରଶ୍ନ ପଚାରିଦେବା କଥା, ତେଣୁ କେମିତି ଆମେ ମଙ୍ଗଳ ହେବ ଅତ ତୁଚ୍ଛାମ ସଂସ୍କୃତି ଅତ ଅତ୍ୟନ୍ତିକ କ୍ଷଣ ତୁଚ୍ଛାମ ଭକ୍ତ ନେବା ସଂସାରରେ ସେମିତି କ୍ଷଣାର୍ଥ କି କ୍ଷଣର ଅର୍ଧ କ୍ଷଣ କେତେ ବହୁତ କମ୍ ସମୟ ତାର ଅର୍ଧ ମାନେ କେତେ କମ୍ ଭିତର କରନ୍ତି। ତେଣୁ ଏହିପରି ଭାବରେ ଅତି ଅଳ୍ପ ସମୟ ମଧ୍ୟ ଯଦି ସାଧୁ ସମାଧାନ କଲେ ମଧ୍ୟ ତାହାର ମଧ୍ୟ ସେ ମଙ୍ଗଳ ପ୍ରାପ୍ତ ହୋଇଯିବ। ତେଣୁ ନବଯୋଗେନ୍ଦ୍ର ତାଙ୍କ ପ୍ରଶ୍ନର ସବୁ ଉତ୍ତର ଦେଇଛନ୍ତି ଭାଗବତ ଏକାଦଶ ଅଧ୍ୟାୟରୁ ଦ୍ୱିତୀୟ ଅଧ୍ୟାୟରୁ ପଞ୍ଚମ ଅଧ୍ୟାୟ ପର୍ଯ୍ୟନ୍ତ ଏହି ଚାରୋଟି ଅଧ୍ୟାୟରେ ସେ ଯେଉଁ ପ୍ରଶ୍ନର ଉତ୍ତର ଦେଇଛନ୍ତି କେମିତି ଆମେ କ୍ଷମା ପ୍ରାପ୍ତ ହେବା, କେମିତି ଆମେ ମଙ୍ଗଳ ପ୍ରାପ୍ତ ହେବା। ତେଣୁ ଏହି ପ୍ରଶ୍ନ ଯେତେବେଳେ ପଚାରିଥିଲେ ସୁଖଦେବ ଗୋସ୍ୱାମୀ ପରିଚିତ ମହାରାଜଙ୍କୁ ଏ ପ୍ରଶ୍ନଟି ପଚାରିଥିଲେ ଭାଗବତ ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ସେ ପ୍ରଶ୍ନଟି ପଚାରିଛନ୍ତି ଏବଂ ସେ ପ୍ରଶ୍ନର ଉତ୍ତର ଭାଗବତ ଦ୍ୱିତୀୟ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ କହିଛନ୍ତି। ଆମେ ସଂକ୍ଷେପରେ କହିବା, ସେ କହୁଛନ୍ତି ପ୍ରକୃତରେ ପରିଚିତ ଆଉ କୌଣସି ମଙ୍ଗଳକର ପନ୍ଥା ନାହିଁ, ନହିଁ ଏତେ ଅନ୍ୟ ଶିବ ପନ୍ଥା ବିଶତା ସଂସ୍କୃତା ବିହ। ଆମେ ଏଇ ଯେଉଁ ଭୌତିକ ସାଗର ସଂସାରରେ ପଶିଯାଇଛେ ପ୍ରବେଶ କରିଛେ ବିଶତା ସଂସ୍କୃତା ବିହ। ସଂସ୍କୃତା କହିଲେ ଜନ୍ମ ମୃତ୍ୟୁ ରହିଛି, ଅମଙ୍ଗଳ ସବୁ ରହିଛି, ମଙ୍ଗଳତା କିଛି ନାହିଁ। କିନ୍ତୁ ତଥାପି ଏ ଅମଙ୍ଗଳମୟ ଜଗତରେ ଗୋଟେ ମଙ୍ଗଳକର ପନ୍ଥା ରହିଛି, ମଙ୍ଗଳକର ରାସ୍ତା ରହିଛି, ପନ୍ଥା ରହିଛି, ଅନ୍ୟ କୌଣସି ମଙ୍ଗଳକର ପନ୍ଥା ନାହିଁ, ନହିଁ ଏତେ ଅନ୍ୟ ଶିବ ପନ୍ଥା ବିଶ୍ୱଦାସ ସଂସ୍କୃତା ବିହ। ନା କହୁ ସେ କ'ଣ ସେ ମଙ୍ଗଳକର ପନ୍ଥା? ନା ବାସୁଦେବୀ ଭଗବତୀ ଭକ୍ତି ଯୋଗ ତତ୍ତ୍ୱ କରେ, ଭଗବାନ ଯେ ବାସୁଦେବ ବସୁଦେବର ପୁତ୍ର ତାଙ୍କୁ ଯଦି ଆମେ ଭକ୍ତି ମାଧ୍ୟମରେ ଯୁକ୍ତ ହେବା ଏଇ ଯୋଗ ଦିବସରେ ଏଇଟା ଯୋଗ ଇଏ ହେଉଛି ପ୍ରକୃତ ଯୋଗ, ଆଠୁ ଅନ୍ୟ କୌଣସି ଉପାୟ ନାହିଁ, ମଙ୍ଗଳକର ପନ୍ଥା ନାହିଁ। ବାସୁଦେବ ଭଗବତୀ ଭକ୍ତି ଯୋଗ ଭଗବାନଙ୍କୁ ଭକ୍ତି କରିବା, ତେଣୁ ଏଇ ଶ୍ଳୋକଟିକୁ ଅନ୍ତିମରେ କହିଛନ୍ତି। ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ କହିଥିଲେ, ପୁଣି ଦ୍ୱିତୀୟ ଅଧ୍ୟାୟରେ ଅନ୍ତିମରେ ମଧ୍ୟ ସେ କଥା କହିଲେ। ତସ୍ମାତ୍ ସର୍ବାତ୍ମନା ରାଜନ୍, ତସ୍ମାତ୍ ସର୍ବାତ୍ମନା ରାଜନ୍ ହରି ସର୍ବତ୍ର ସର୍ବଦା ଶ୍ରୋତବ୍ୟରେ ଉଚିତ ବ୍ୟସ୍ତ ସ୍ମର୍ତ୍ତବ୍ୟ ଭଗବାନ ଲୁଣା। ଏସବୁ ଦୁଇଥର କହିଛନ୍ତି, ଟିକେ ବଦଳିକି କହିଛନ୍ତି। ଏଠି ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ କହିଥିଲେ, ପୁଣି ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ ଅନ୍ତିମରେ ସେଟା କହିଲେ କି କେମିତି ଆମେ କ୍ଷମା ପ୍ରାପ୍ତ ହେବା, କେମିତି ସଂସ୍କୃତି ପ୍ରାପ୍ତ ହେବା, ସେ ପ୍ରଶ୍ନର ଉତ୍ତର ଏଇଟା। ତସ୍ମାତ୍ ସର୍ବାତ୍ମନା ରାଜନ୍, ଏ ରାଜନ୍ ସେ ଭଗବାନ ଯିଏକି ସର୍ବାତ୍ମନା ସମଗ୍ର ହୃଦୟରେ ରହିଛନ୍ତି, ପରମାତ୍ମା ରୂପରେ ରହିଛନ୍ତି, ସେ ହରି ସମସ୍ତଙ୍କର ଅମଙ୍ଗଳ ଦୂର କରିବେ, ସମସ୍ତଙ୍କୁ କ୍ଷମା ପ୍ରଦାନ କରିବେ, ସମସ୍ତଙ୍କୁ ମଙ୍ଗଳ ପ୍ରଦାନ କରିବେ ଏବଂ ସେ ହରିଙ୍କ ସହିତ ଯୁକ୍ତ ହେବା ପାଇଁ ସର୍ବତ୍ର ସବୁଠାରେ ଏବଂ ସର୍ବଦା ପ୍ରତି ସମୟରେ ସବୁ ସମୟରେ ସର୍ବତ୍ର ସର୍ବଦା ଶ୍ରୋତବ୍ୟ ତାଙ୍କ ବିଷୟରେ ଶୁଣିବା କଥା, ତାଙ୍କ ବିଷୟରେ କୀର୍ତ୍ତନ କରିବା କଥା, ସ୍ମର୍ତ୍ତବ୍ୟ ତାଙ୍କ ବିଷୟରେ ସ୍ମରଣ କରିବା, ଭଗବାନ ସେ ଭଗବାନଙ୍କ ବିଷୟରେ ଏଇଭଳି ଭାବରେ ଯୁକ୍ତ ହେବା, ଲୁଣା ମନୁଷ୍ୟମାନଙ୍କ ପାଖରେ ହେଉଛି ଏଇଟା, ଇଏ ହେଉଛି ପ୍ରକୃତରେ କ୍ଷମ, ପ୍ରକୃତ ମଙ୍ଗଳକର ପନ୍ଥା। हरे कृष्णा हरे कृष्णा 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 हरे 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 राम 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 हरे।
जय श्री भागवत की, जय श्री गोपाल नाथ की, जय श्री गुरुदेव की, अनंत कोटि वैष्णव की, जय गोविंद।
ଭଗବାନ ଯେଉଁ ଟିଚିଂ କରୁଛନ୍ତି, ଭଗବାନ ଯେଉଁ ଏଇଟା କରୁଛନ୍ତି,
ମାନେ ଏଇଟା କହୁଛି ଧର୍ମ ହିଁ ଭଗବାନ ଯେଉଁଟା,
ଏଇଟା ଠିକ୍ କଥା ନୁହଁ। ଭଗବାନ ଖାଲି ଇନ୍ଦ୍ର ଯଜ୍ଞକୁ ବନ୍ଦ କରିବା ପାଇଁ ସେଇଟା କହିଲେ ନା, ଯାଜ୍ଞବଳ୍କଙ୍କର ଯେଉଁ ଜୈମିନୀଙ୍କର ଯେଉଁ କର୍ମ ମୀମାଂସା ଯେଉଁ କହିଲେ,